ओम शांति। 2/3/2026 साकार महावाक्य। बाबा कहले मिठे बच्चे, निजे जोगयुक्त स्थिति रे रही अन्य मानंकु जोगर अभ्यास कराओ। जोग कराउथिबा आत्मार बुद्धि जोग केबे भी एणे तेणे जीवा उचित नुहे। प्रश्न, केउं पिला मानंकु उपरे बहुत बड़ दायित्व रहिछे, से माने केउं कथा प्रति निश्चित ध्यान देवा उचित? उत्तर, जेउं पिला माने निमित्त टीचर होई अन्य मानंकु जोग कराउछन्ते, सेमानक उपरे बहुत बड़ गुरुदायित्व रहिछे। जदि जोग कराइबा समय रे सेमानकर बुद्धि अन्य आड़े घुरुछे, तेबे सेमाने सेवा परिवर्ते अपसेवा करुछन्ते। सेथिपाई सेमानकु एही ध्यान रखिबाकु हेबो जे मो द्वारा सर्वदा पुण्यर कर्म हेउथाउ। गीत अछि ओम नमः शिवाय। ओम शांति। बाबा समस्त संतान मानंकु प्रथमे सम्मुखरे बसी लक्ष्यरे स्थित हेबा पई दृष्टि देथान्ते, जेपरी मु मन ब्रह्मा बाबा कहउछन्ते शिव बाबांको स्मृतिरे बसीछे, तुमे मध्ये शिव बाबांको स्मृतिरे बस। एबे प्रश्न उठुछि जे 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 जोग दृष्टि देबा पई सम्मुखरे बसीछन्ते, सिए सारा समय शिव बाबांको स्मृतिरे रहउछन्ते, जहाँकि अन्य मानक आकर्षण करबा स्मृति द्वारा बहुत शांति रदि तुम्हें अशरीरी हो शिव बाबा स्मृति में रेबे अन्न मान शांत अवस्था को नहीं जापर कहीं तुम्हें टीचर हो बसना। जदि टीचर ही ठीक भाव स्मृति में ने तेज अन्न मैंने स्मृति में रहीपर ना। प्रथम तो यही विचार करने दरकार जे मु जे कि सही प्रियतम बाबांकर प्रेमिका अटे तांका स्मृति रे बसीछि। प्रत्येक एही भोली निजोकु पचारंतु, जदि बुद्धि अन्य आड़े चली जाउछे, देह अभिमान हसी जाउछे, तेबे जान सेवा नुहे अपसेवा करिबा पई बसीछे। ए सब बुझिबार कथा ना, किछि सेवा तो कल नहि, एमिति खालीटा रे बसीछ तेबे निजर क्षति ही करिबो। जदि टीचर रा बुद्धि जोग एणे तेणे घुरु थिबो, तेबे से अन्य को कौन सहयोग करिबो? तेणु जेउ माने टीचर होइ बसुछन्ते, से माने निजो को पचारंतु जे मु पुण्य रा काम करुछि? जदि पाप कर्म करिबो, तेबे दुर्गति को प्राप्त करिबो, पदभ्रष्ट होइ जिवो। जदि एही भली आत्मा को गद्दी उपरे बसाउछ, तेबे तुमे टीचर मध्य दायी अट। शिव बाबा तो समस्त को जानिछन्ते, बाबा मध्य समस्त अवस्था को जानिछन्ते। शिव बाबा कहिबे ये टीचर हुए संदली उपरे बसिछन्ते, किंतु एहांकर बुद्धि जगत बाहरे घुरुछि, ये अन्य को कौन सहयोग करिबे? तुमे ब्राह्मण पिला माने निमित होइछ शिव बाबांकर संतान होइ तंकठारु संपत्ति नेबा पई। बाबा कहुछन्ते हे आत्मा माने केवल मते मने पकाओ, जदि टीचर होइ बसुछ तेबे जोगयुक्त अवस्था रे बस। एमिति तो प्रत्येक को बाबा को मने पकाइबार अछि। छात्र मध्य निजर अवस्था को जानी पारिबो जे मु पास हेबी ना फेल हेबी। टीचर मध्य जानी थांते, जदि केही ट्यूशन टीचर मध्य रखि थांते सिए मध्य जानी थांते। लौकिक पाठ पढ़ारे तो जदि केही स्वतंत्र शिक्षक रखिबाकु चाहिबे तेबे रखिपारिबे। जदि एठारे केही कहुछन्ते मते जोगरे बसाओ, तेबे बाबांकर स्मृति रे बसिबार को हेबो। बाबांकर आज्ञा हेउछि केवल मते मने पकाओ। तुम्हें प्रेमिका अट, तेणु चलिबा बुलिबा समय रे निजर प्रेमिकंकु मने पकाओ। सन्यासी मने ब्रह्म को मने पकाई थांते, भावुछन्ते आमे जाय ब्रह्म रे लीन होई जिवु। जे मने अधिक मने पकाउ थिबे सेमानकर अवस्था भल थिबो। प्रत्येकंक निकट रे किछि न किछि विशेषता तो अछि ना। तुमको कहा जाउछि जे बाबांक स्मृति रे रुह, निजकु मध्य स्मृति रे रहिबार अछि। बाबांक पाखरे केही केही तो सत्यवादी मध्य अछन्ते, କେହି ମିଥ୍ୟାବାଦୀ ମଧ୍ୟ ଅଛନ୍ତି। ନିଜେ ନିରନ୍ତର ସ୍ମୃତିରେ ରହିବା ବଡ଼ ମୁସ୍କିଲ। କେହି କେହି ତ ବାବାଙ୍କ ସାଥିରେ ବିଲକୁଲ ସତ୍ୟତାର ସହିତ ରହୁଛନ୍ତି। ବାବା ମଧ୍ୟ ନିଜର ଅନୁଭବ ତୁମକୁ ଶୁଣାଉଛନ୍ତି ଯେ କିଛି ସମୟ ୟାଦରେ ରହୁଛି, ପୁଣି ଭୁଲିଯାଉଛି, କାରଣ ବହୁତ ଦାୟିତ୍ୱ ରହିଛି। ଅନେକ ସନ୍ତାନମାନଙ୍କର ଦାୟିତ୍ୱ ନେବାକୁ ପଡ଼ୁଛି। ତୁମମାନଙ୍କୁ ଏକଥା ମଧ୍ୟ ଜଣାପଡ଼ୁ ନାହିଁ ଯେ ଏହି ମୁରଲୀ ଶିବାବା ଶୁଣାଉଛନ୍ତି ନା ବ୍ରହ୍ମା ଶୁଣାଉଛନ୍ତି, କାରଣ ଦୁଇଜଣ ଯାକ ଏକାଠି ଅଛନ୍ତି ନା। ଇଏ ବ୍ରହ୍ମା ମଧ୍ୟ କହୁଛନ୍ତି, ମୁଁ ମଧ୍ୟ ଶିବାବାଙ୍କୁ ମନେ ପକାଉଛି। ଏହି ବାବା ମଧ୍ୟ ପିଲାମାନଙ୍କୁ ଯୋଗରେ ବସାଉଛନ୍ତି। ଯେତେବେଳେ ଏହି ବ୍ରହ୍ମା ବାବା ଯୋଗରେ ବସୁଛନ୍ତି, ତୁମେ ଦେଖୁଛ ବାୟୁମଣ୍ଡଳ କିପରି ଶାନ୍ତ ନିସ୍ତବ୍ଧ ହୋଇଯାଉଛି, ଅନେକଙ୍କୁ ଆକର୍ଷିତ କରାଉଛନ୍ତି। ପିତା ଅଟନ୍ତି ନା, କହୁଛନ୍ତି ପିଲାମାନେ ତୁମେ ମଧ୍ୟ ବାବାଙ୍କ ସ୍ମୃତିରେ ରୁହ। ନିଜକୁ ମଧ୍ୟ ସ୍ମୃତିରେ ରହିବାର ଅଛି, କେବଳ ପଣ୍ଡିତ ହେବାର ନାହିଁ। ସ୍ମୃତିରେ ନ ରହିଲେ ଅନ୍ତିମ ସମୟରେ ଫେଲ୍ ହୋଇଯିବ। ବାବା ମମାଙ୍କର ତ ଉଚ୍ଚ ପଦ ରହିଛି, ବାକି ମାଳା ତ ଏବେ ତିଆରି ହୋଇନାହିଁ, ଏ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଦାନା ବା ଆତ୍ମା ସମ୍ପୂର୍ଣ୍ଣ ହୋଇନାହାନ୍ତି। ଆଗରୁ ବାବା ମାଳା ତିଆରି କରୁଥିଲେ ପିଲାମାନଙ୍କ ସ୍ଥିତିକୁ ଉପରକୁ ଉଠାଇବା ପାଇଁ, କିନ୍ତୁ ଦେଖାଗଲା ଯେ ମାୟା ବହୁତଙ୍କୁ ହରାଇଦେଲା। ସବୁକିଛି ସେବା ଉପରେ ନିର୍ଭର କରୁଛି, ତେଣୁ ଯିଏ ସମ୍ମୁଖରେ ଯୋଗ କରାଇବା ପାଇଁ ବସିଛନ୍ତି ତାଙ୍କୁ ବିଚାର କରିବାର ଅଛି ଯେ ମୁଁ ଭଲ ଟିଚର ହୋଇ ବସିବି, ନଚେତ କହିଦେବା ଦରକାର ଯେ ମୋର ବୁଦ୍ଧି ଏଣେ ତେଣେ ଚାଲିଯାଉଛି, ତେଣୁ ମୁଁ ଏଠି ବସିବାର ଯୋଗ୍ୟ ନୁହେଁ। ନିଜେ କହିଦେବା ଉଚିତ। ଏମିତି ବି ନୁହେଁ ଯେ କେହି ବି ଆସି ନିଜେ ନିଜେ ବସି ପଡ଼ିବେ। କେହି କେହି ଅଛନ୍ତି ଯେଉଁମାନେ ମୁଖରେ ମୁରଲୀ ଶୁଣାଉନାହାନ୍ତି କିନ୍ତୁ ଯୋଗରେ ରହୁଛନ୍ତି, କିନ୍ତୁ ଏଠାରେ ତ ଜ୍ଞାନ ଯୋଗ ଉଭୟରେ ଆଗୁଆ ହେବା ଦରକାର। ତୁମର ପତି ଅତି ସୁନ୍ଦର ଅଟନ୍ତି, ତେଣୁ ତାଙ୍କୁ ତ ବହୁତ ୟାଦ କରିବା ଦରକାର, ଏଥିରେ ହିଁ ପରିଶ୍ରମ ରହିଛି। ବାକି ପ୍ରଜା ହେବା ତ ସହଜ କଥା, ଦାସ ଦାସୀ ହେବା କିଛି ବଡ଼ କଥା ନୁହେଁ। ସେମାନେ ଜ୍ଞାନକୁ ଧାରଣ କରିପାରିନଥାନ୍ତି, ଯେମିତି ଦେଖ ଯଜ୍ଞରେ ଭଣ୍ଡାରୀ ବୁଚି ମାନେ ଭୁଲି ବୁଚି ଭଣ୍ଡାର ସମ୍ଭାଳୁଛନ୍ତି, ସମସ୍ତଙ୍କୁ ଖୁସି କରାଇ ଦେଉଛନ୍ତି, କାହାକୁ ଦୁଃଖ ଦେଉନାହାନ୍ତି, ସମସ୍ତେ ତାଙ୍କର ମହିମା କରୁଛନ୍ତି। ବାସ ବାବାଙ୍କର ଭଣ୍ଡାରୀ ତ ନମ୍ବର ୱାନ୍ ଅଟନ୍ତି, ଅନେକଙ୍କର ହୃଦୟକୁ ଖୁସି କରିଦେଉଛନ୍ତି। ବାବା ମଧ୍ୟ ପିଲାମାନଙ୍କର ଦିଲକୁ ଖୁସି ଦେଇ ଆସୁଛନ୍ତି। ବାବା କହୁଛନ୍ତି ଯେ ମୋତେ ମନେ ପକାଅ ଏବଂ ଏହି ଚକ୍ରକୁ ବୁଦ୍ଧିରେ ରଖ। ଏବେ ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ କରିବାର ଅଛି, ନିଷ୍ଠାପର ଭାବରେ ସେବା କରିବା ଦରକାର, ତୁମକୁ ବହୁତ ଦୟାଶୀଳ ହେବା ଦରକାର। ମନୁଷ୍ୟ ମୁକ୍ତି ଜୀବନ ମୁକ୍ତି ପାଇବା ପାଇଁ ବହୁତ ଧକ୍କା ଖାଉଛନ୍ତି, କାହାକୁ ବି ସଦ୍ଗତି ବିଷୟରେ ଜଣା ନାହିଁ। ଭାବୁଛନ୍ତି ଯେ ଯେଉଁଠାରେ ଆସିଛୁ ସେହିଠାକୁ ଫେରିଯିବୁ, ସୃଷ୍ଟିକୁ ନାଟକ ବୋଲି ଭାବୁଛନ୍ତି, କିନ୍ତୁ ସେହି ଅନୁସାରେ ଚାଲୁନାହାନ୍ତି। ଦେଖ କେଉଁଠି କେଉଁଠି ମୁସଲମାନମାନେ ମଧ୍ୟ କ୍ଲାସକୁ ଆସୁଛନ୍ତି, କହୁଛନ୍ତି ଆମେ ବାସ୍ତବରେ ଦେବୀ ଦେବତା ଧର୍ମର ଅଟୁ, କିନ୍ତୁ ପରେ ମୁସଲମାନ ଧର୍ମକୁ ଚାଲିଯାଉଛୁ, ଆମେ 84 ଜନ୍ମ ନେଉଛୁ। ସିନ୍ଧରେ ଓମ୍ ମଣ୍ଡଲୀକୁ ମଧ୍ୟ 5-6 ଜଣ ମୁସଲମାନ ଆସୁଥିଲେ, ଏବେ ମଧ୍ୟ ଆସୁଛନ୍ତି, ତେବେ ଆଗକୁ ରହିପାରିବେ କି ନାହିଁ ତାହା ତ ଦେଖାଯିବା, କାରଣ ମାୟା ତ ପରୀକ୍ଷା ନେଇଥାଏ। କେହି ତ ପକ୍କା ହୋଇ ରହିଯାଆନ୍ତି, ଆଉ କେହି ରହିପାରନ୍ତି ନାହିଁ। ଯେଉଁମାନେ ବାସ୍ତବିକ ଭାବରେ ବ୍ରାହ୍ମଣ ଧର୍ମର ହୋଇଥିବେ, 84 ଜନ୍ମ ନେଇଥିବେ, ସେମାନେ ତ କେବେ ବି ହଲିବେ ନାହିଁ, ବାକି ମାନେ କୌଣସି ନା କୌଣସି କାରଣରୁ ଚାଲିଯିବେ। ଦେହ ଅଭିମାନ ମଧ୍ୟ ବହୁତ ଆସିଯାଉଛି, ତୁମମାନଙ୍କୁ ବହୁତଙ୍କର କଲ୍ୟାଣ କରିବାକୁ ହେବ, ନଚେତ ପଦ କ'ଣ ପାଇବ? ଘରଦ୍ୱାର ତ ଛାଡ଼ିଛ ନିଜର କଲ୍ୟାଣ ପାଇଁ, ବାବାଙ୍କ ଉପରେ କୌଣସି ଦୟା କରୁନାହଁ। ଯଦି ବାବାଙ୍କର ହୋଇଛ ତେବେ ସେହିଭଳି ସେବା ମଧ୍ୟ କରିବା ଦରକାର। ତୁମକୁ ତ ରାଜପଦର ପୁରସ୍କାର ମିଳୁଛି, 21 ଜନ୍ମ ପାଇଁ ସଦା ସୁଖର ରାଜତ୍ୱ ମିଳୁଛି, କେବଳ ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଏବଂ ଅନ୍ୟମାନଙ୍କୁ ମଧ୍ୟ ଶିଖାଇବାକୁ ହେବ। କେହି କେହି ଫେଲ୍ ମଧ୍ୟ ହୋଇଯାଉଛନ୍ତି, ଭାବୁଛନ୍ତି ରାଜ୍ୟପଦ ପାଇବା ତ ବହୁତ କଷ୍ଟକର। ବାବା କହୁଛନ୍ତି ଯେ ଏପରି ଭାବିବା ତ ଦୁର୍ବଳତା ଅଟେ। ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବା ବହୁତ ସହଜ। ପିଲାମାନଙ୍କ ଭିତରେ ରାଜ୍ୟପଦ ନେବାର ସାହସ ଆସୁନାହିଁ, ତେଣୁ ଭିଡ଼ ହୋଇ ବସିଯାଉଛନ୍ତି, ନା ନିଜେ ନେଉଛନ୍ତି ନା ଅନ୍ୟକୁ ନେବା ପାଇଁ ସହଯୋଗ ଦେଉଛନ୍ତି। ତେବେ ପରିଣାମ କ'ଣ ହେବ? ବାବା ବୁଝାଉଛନ୍ତି ଯେ ରାତିଦିନ ସେବା କର। କଂଗ୍ରେସୀମାନେ ମଧ୍ୟ ଦେଶକୁ ସ୍ୱାଧୀନ କରାଇବା ପାଇଁ ମେହନତ କରିଥିଲେ, କେତେ କଷ୍ଟ ସହନ କଲେ, ତେବେ ଯାଇ ତ ବିଦେଶଙ୍କ ଠାରୁ ରାଜ୍ୟ ନେଲେ। ତୁମକୁ ବି ରାବଣ ଠାରୁ ରାଜ୍ୟ ନେବାର ଅଛି, ସିଏ ତ ସମସ୍ତଙ୍କର ଶତ୍ରୁ। ଦୁନିଆକୁ ଜଣା ନାହିଁ ଯେ ଆମେ ରାବଣର ମତରେ ଚାଲୁଛୁ, ତେଣୁ ଦୁଃଖୀ ହେଉଛୁ। କାହାକୁ ବି ସଚ୍ଚା ସଚ୍ଚା ସ୍ଥାୟୀ ଆନ୍ତରିକ ସୁଖ ନାହିଁ। ସେ ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ସଦା ସୁଖୀ କରିବା ପାଇଁ ଆସିଛି, ତେବେ ଶ୍ରୀମତରେ ଚାଲି ଶ୍ରେଷ୍ଠ ହେବାକୁ ଅଛି। ସମସ୍ତ ଭାରତବାସୀ ନିଜର ଧର୍ମକୁ ଭୁଲି ଯାଇଛନ୍ତି, ଯଥା ରାଜା ରାଣୀ ତଥା ପ୍ରଜା ସମସ୍ତେ ଭୁଲି ଯାଇଛନ୍ତି। ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି, ସୃଷ୍ଟିର ଚକ୍ର କିପରି ଘୁରୁଛି ତାହା ବି ବାରମ୍ବାର ଭୁଲି ଯାଉଛ, ବୁଦ୍ଧିରେ ଧାରଣ ହେଉନାହିଁ। ଯଦିଓ ବ୍ରାହ୍ମଣ ବହୁତ ହେଉଛନ୍ତି, କିନ୍ତୁ କେତେକ ଧାରଣାରେ ଦୁର୍ବଳ ହୋଇଥିବା କାରଣରୁ ବିକାରର ବଶୀଭୂତ ହୋଇଯାଉଛନ୍ତି। କହୁଛନ୍ତି ଆମେ ବିକେ, କିନ୍ତୁ ବାସ୍ତବରେ ବିକେ ନୁହନ୍ତି। ବାକି ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦେଶ ଅନୁସାରେ ଚାଲୁଛନ୍ତି, ଅନ୍ୟମାନଙ୍କୁ ନିଜ ସମ୍ମାନ କରୁଛନ୍ତି, ସେହିମାନେ ହିଁ ଉଚ୍ଚ ପଦ ପାଇପାରିବେ। ବିଘ୍ନ ତ ଆସିବ, କେତେକ ଜ୍ଞାନାମୃତ ପାନ କରୁ କରୁ ଛାଡ଼ି ଚାଲିଯାଉଛନ୍ତି ଏବଂ ବିଘ୍ନ ପକାଉଛନ୍ତି। ଏହାର ମଧ୍ୟ ଗାୟନ ଅଛି, ସେମାନଙ୍କ ପଦ କ'ଣ ହେବ? କେତେ ମାତାମାନେ ତ ବିକାର ପାଇଁ ମାଡ଼ ମଧ୍ୟ ଖାଉଛନ୍ତି। କହୁଛନ୍ତି, ବାବା ଏହି ଦୁଃଖକୁ ଟିକେ ସହନ କରିଯିବୁ, ମୋର ବାବା ହିଁ ମୋର ପତି ଅଟନ୍ତି ନା। ମାଡ଼ ଖାଇଲେ ମଧ୍ୟ ମୁଁ ସେ ବାବାଙ୍କୁ ୟାଦ କରୁଛି, ସେମାନେ ମଧ୍ୟ ବହୁତ ଖୁସିରେ ରହୁଛନ୍ତି। ଏହିଭଳି ଅସରନ୍ତି ଖୁସିରେ ରହିବା ଉଚିତ, କାହିଁକି ନା ବାବାଙ୍କ ଠାରୁ ଆମେ ସମ୍ପତ୍ତି ନେଉଛୁ, ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିଚାଲିଛୁ। ବାବାଙ୍କର ଏହି ସିଡ଼ି ଚିତ୍ର ବହୁତ ମନେ ରହୁଛି, ବାବା ଏହାକୁ ବଡ଼ ମହତ୍ତ୍ୱ ଦେଉଛନ୍ତି। ଯେଉଁ ପିଲାମାନେ ବିଚାର ସାଗର ମନ୍ଥନ କରି ଏହିଭଳି ସବୁ ତିଆରି କରୁଛନ୍ତି, ବାବା ମଧ୍ୟ ତାଙ୍କୁ ବହୁତ ଧନ୍ୟବାଦ ଦେଉଛନ୍ତି। ନହେଲେ ଏଭଳି ମଧ୍ୟ କହିବା, ବାବା ହିଁ ସେହି ପିଲାମାନଙ୍କୁ ଏହା ଅନୁଭବ କରାଉଛନ୍ତି। ସିଡ଼ି ଚିତ୍ର ବହୁତ ସୁନ୍ଦର ତିଆରି କରିଛନ୍ତି। ତୁମେ 84 ଜନ୍ମକୁ ଜାଣିବା ଦ୍ୱାରା ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଯାଇଛ। ଏହା ଫାର୍ଷ୍ଟ କ୍ଲାସ୍ ଚିତ୍ର ଅଟେ। ତ୍ରିମୂର୍ତ୍ତି ଗୋଲା ଚିତ୍ର ଠାରୁ ମଧ୍ୟ ଏଥିରେ ଭଲ ଜ୍ଞାନ ରହିଛି। ଏବେ ଆମେ ଉପରକୁ ଚଢ଼ୁଛୁ, କେତେ ସହଜ କଥା! ବାବା ଆସି ଲିଫ୍ଟ ଦେଉଛନ୍ତି, ଅର୍ଥାତ୍ ସହଜରେ ଉପରକୁ ଉଠାଉଛନ୍ତି। ଆମେ ଶାନ୍ତିରେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ, ସିଡ଼ିର ଜ୍ଞାନ ବହୁତ ଭଲ। ଏହା ବୁଝାଇବାକୁ ହେବ ଯେ ତୁମେ ତ ହିନ୍ଦୁ ନୁହଁ, ତୁମେ ଦେବୀ ଦେବତା ଧର୍ମର ଅଟ। ଯଦି କହିବେ ସତରେ କ'ଣ ଆମେ 84 ଜନ୍ମ ନେଉଛୁ, ତେବେ କୁହ, ଆରେ ତୁମେ କାହିଁକି ବୁଝୁନ କି ଆମେମାନେ 84 ଜନ୍ମ ନେଉଛୁ ବୋଲି। ଏବେ ସିଡ଼ି ଚିତ୍ରକୁ ମନେ ପକାଅ, ତେବେ ପୁଣି ପ୍ରଥମ ନମ୍ବରରେ ଆସିଯିବ। ଆମ କୂଳରେ ହୋଇଥିଲେ ଏହିଭଳି ପ୍ରଶ୍ନ କରିବ ନାହିଁ ଯେ ସମସ୍ତେ କ'ଣ 84 ଜନ୍ମ ନେବେ। ଆରେ ତୁମେ କାହିଁକି ଭାବୁଛ ଯେ ଆମେ ଡେରିରେ ଆସିଛୁ? ବାବା ସବୁ ପିଲାମାନଙ୍କୁ କହୁଛନ୍ତି, ତୁମେ ଭାରତବାସୀ 84 ଜନ୍ମ ନେଇଛ, ଏବେ ପୁଣି ନିଜର ସମ୍ପତ୍ତି ନିଅ, ସ୍ୱର୍ଗକୁ ଚାଲ। ତୁମେ ପିଲାମାନେ ଯୋଗରେ ବସିବା ସମୟରେ ସିଡ଼ି ଚିତ୍ରକୁ ମନେ ପକାଇଲେ ବହୁତ ଖୁସି ଲାଗିବ। ଆମେ 84 ଜନ୍ମର ଯାତ୍ରା ପୂର୍ଣ୍ଣ କରୁଛୁ, ଏବେ ଆମେ ଫେରି ଯାଉଛୁ, କେତେ ଖୁସି ଲାଗୁଛି! ସେବା କରିବାରେ ମଧ୍ୟ ଉତ୍ସାହ ରହିବା ଉଚିତ, ବୁଝାଇବାର ଉପାୟ ମଧ୍ୟ ବହୁତ ମିଳୁଛି। ସିଡ଼ି ଚିତ୍ର ସମ୍ବନ୍ଧରେ ବୁଝାଅ, ଚିତ୍ର ତ ସବୁ ଥିବା ଦରକାର ନା, ତ୍ରିମୂର୍ତ୍ତି ଚିତ୍ର ମଧ୍ୟ ଦରକାର। ବାବା ମଧ୍ୟ କହୁଛନ୍ତି ଯେ ତୁମେ ମୋର ଭକ୍ତମାନଙ୍କ ପାଖକୁ ଯାଅ, ସେମାନଙ୍କୁ ଏହି ଜ୍ଞାନ ଶୁଣାଅ, ସେମାନେ ତୁମକୁ ମନ୍ଦିରରେ ହିଁ ମିଳିବେ। ମନ୍ଦିରମାନଙ୍କରେ ମଧ୍ୟ ସିଡ଼ି ଚିତ୍ର ଉପରେ ବୁଝାଇ ପାରିବ। ସାରା ଦିନ ବୁଦ୍ଧିରେ ଏହି କଥା ରହୁ ଯେ ଆମେ କିପରି ବାବାଙ୍କର ପରିଚୟ ଦେବା, କାହାର କଲ୍ୟାଣ କରିବା। ଦିନକୁ ଦିନ ବୁଦ୍ଧିର ତାଲା ଖୋଲି ଖୋଲି ଚାଲିବ। ଯେଉଁମାନଙ୍କୁ ସମ୍ପତ୍ତି ପାଇବାର ଥିବ ସେମାନେ ଆସିବେ। ଦିନକୁ ଦିନ ନୂଆ ନୂଆ ଆତ୍ମାମାନେ ଆସି ଜ୍ଞାନ ଯୋଗ ଶିକ୍ଷା କରୁଛନ୍ତି। କାହା କାହା ଉପରେ ମାୟାର ପ୍ରଭାବ ପଡ଼ିଗଲେ ବାବାଙ୍କୁ ବୁଝାଇବାକୁ ପଡ଼ିଥାଏ, କିନ୍ତୁ ସେମାନେ ବୁଝିପାରନ୍ତି ନାହିଁ ଯେ ମୋ ଉପରେ ଗ୍ରହଚାରୀ ରହିଛି, ତେଣୁ ମୋ ଦ୍ୱାରା ସେବା ହେଉନାହିଁ। ସାରା ଦାୟିତ୍ୱ ତୁମମାନଙ୍କ ଉପରେ ହିଁ ରହିଛି। ନିଜେ ସେମାନ ବ୍ରାହ୍ମଣ ତିଆରି କରିଚାଲ। ସେବାରେ ରହିବା ଦ୍ୱାରା ବହୁତ ଖୁସି ମିଳିଥାଏ, ବହୁତଙ୍କର କଲ୍ୟାଣ ହୋଇଥାଏ। ବାବାଙ୍କୁ ବମ୍ବେରେ ସେବା କରିବାରେ ବହୁତ ମଜା ଆସୁଥିଲା। ବହୁତ ନୂଆ ନୂଆ ଆତ୍ମା ଆସୁଥିଲେ। ବାବାଙ୍କର ତ ବହୁତ ମନ ହେଉଛି ଯେ ସେବା କରନ୍ତି କି। ପିଲାମାନଙ୍କୁ ମଧ୍ୟ ଏହିଭଳି ଦୟାଶୀଳ ହେବା ଉଚିତ, ସେବାରେ ଲାଗିଯିବା ଉଚିତ। ମନରେ ଏହି କଥା ରହିବା ଦରକାର ଯେ କାହାକୁ ନିଜ ସମାନ ନ କରିବା ପର୍ଯ୍ୟନ୍ତ, ଅର୍ଥାତ୍ ବାବାଙ୍କର ପରିଚୟ ନ ଦେବା ଯାଏ ଭୋଜନ ମଧ୍ୟ କରିବାର ନାହିଁ। ପ୍ରଥମେ ପୁଣ୍ୟ ତ କରେ, ପ୍ରଥମେ ପାପ ଆତ୍ମାକୁ ପୁଣ୍ୟ ଆତ୍ମା କରିବା ପରେ ଯାଇ ରୁଟି ଖାଇବି, ତେବେ ସେବାରେ ସର୍ବଦା ଲାଗି ରହିବା ଦରକାର। ପ୍ରଥମେ କାହାର ଜୀବନକୁ ସଫଳ କରିବି, ତେବେ ଯାଇ ରୁଟି ଖାଇବି। ନିଜ ସମାନ ବ୍ରାହ୍ମଣ କରିବାର ଚେଷ୍ଟା କରିବା ଦରକାର। ପିଲାମାନଙ୍କ ପାଇଁ ପତ୍ରିକା ବାହାରୁଛି, କିନ୍ତୁ ବିକେ ମାନେ ଏତେ ପଢୁନାହାନ୍ତି, ଭାବୁଛନ୍ତି ଆମକୁ ଏସବୁ ପଢିବା ଦରକାର ନାହିଁ, ଏସବୁ ତ ବାହାର ଲୋକଙ୍କ ପାଇଁ। ବାବା କହୁଛନ୍ତି ବାହାର ବାଲା ତ ବିନା ଟିଚରରେ କିଛି ବି ବୁଝିପାରିବେ ନାହିଁ। ତେଣୁ ଏହା ହେଉଛି ବ୍ରହ୍ମ କୁମାର କୁମାରୀମାନଙ୍କ ପାଇଁ, ଯାହାକି ଏମାନେ ପଢି ସତେଜ ହୋଇଯିବେ, କିନ୍ତୁ ଏମାନେ ପଢୁନାହାନ୍ତି। ସବୁ ସେଣ୍ଟର ବାଲାଙ୍କୁ ବାବା ପଚାରୁଛନ୍ତି ଯେ ପୁରା ମ୍ୟାଗାଜିନ ମାନେ ପତ୍ରିକା କିଏ ପଢୁଛନ୍ତି, ମ୍ୟାଗାଜିନରୁ କ'ଣ ବୁଝୁଛନ୍ତି, କେତେ ଠିକ ଲାଗୁଛି। ମ୍ୟାଗାଜିନରେ ଲେଖା ଦେଇଥିବା ଲେଖକଙ୍କୁ ମଧ୍ୟ ଧନ୍ୟବାଦ ଦେବା ଦରକାର ଯେ ଆପଣ ବହୁତ ଭଲ ଲେଖା ଲେଖିଛନ୍ତି, ଆପଣଙ୍କୁ ଧନ୍ୟବାଦ ଦେଉଛୁ। ମେହନତ କରିବାକୁ ହେବ, ପତ୍ରିକା ପଢ଼ିବାକୁ ହେବ। ଏହା ହେଉଛି ପିଲାମାନଙ୍କୁ ସତେଜ କରିବା ପାଇଁ ପତ୍ରିକା, କିନ୍ତୁ ପିଲାମାନେ ପଢୁନାହାନ୍ତି। ଯେଉଁମାନଙ୍କର ନାମ ବିଖ୍ୟାତ ଅଟେ ସେମାନଙ୍କୁ ସମସ୍ତେ ଡାକୁଛନ୍ତି, ବାବା ଭାଷଣ କରିବା ପାଇଁ ଆମ ପାଖକୁ ଆମକୁ ପଠାନ୍ତୁ। ତେବେ ବାବା ବୁଝିଯାଉଛନ୍ତି ଯେ ନିଜକୁ ଭାଷଣ କରିବା ଜଣା ନାହିଁ, ସେଥିପାଇଁ ତ ଡାକୁଛନ୍ତି। ତେଣୁ ସେବା ଯୋଗ୍ୟ ପିଲାମାନଙ୍କୁ କେତେ ସମ୍ମାନ ଦେବା ଦରକାର। ଆଚ୍ଛା, ମିଠା ମିଠା ଶିଖିଲାଧ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର୍ 1 ରାଜପଦର ପୁରସ୍କାର ନେବା ପାଇଁ ସମସ୍ତଙ୍କ ହୃଦୟକୁ ଖୁସି କରିବାକୁ ହେବ। ବହୁତ ବହୁତ ଦୟାଶୀଳ ହୋଇ ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ନିଷ୍ଠାପର ଭାବରେ ସେବା କରିବାକୁ ହେବ। 2, ଦେହ ଅଭିମାନରେ ଆସି ଅପସେବା କରିବାର ନାହିଁ, ସର୍ବଦା ପୁଣ୍ୟ କର୍ମ କରିବାର ଅଛି। ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ ବ୍ରାହ୍ମଣ କରିବାର ସେବା କରିବାକୁ ହେବ। ଯୋଗ୍ୟ ସେବାଧାରୀମାନଙ୍କୁ ସମ୍ମାନ ଦେବାକୁ ହେବ। ବରଦାନ ମନର ଶକ୍ତି ଦ୍ୱାରା ବ୍ୟର୍ଥ ସଂକଳ୍ପର ବୋଝକୁ ସମାପ୍ତ କରୁଥିବା ସଦା ଶକ୍ତିଶାଳୀ ଆତ୍ମା ହୁଅ। ଆତ୍ମା ଉପରେ ବ୍ୟର୍ଥର ହିଁ ବୋଝ ରହିଛି। ବ୍ୟର୍ଥ ସଂକଳ୍ପ, ବ୍ୟର୍ଥ ବାଣୀ, ବ୍ୟର୍ଥ କର୍ମ, ଏହାଦ୍ୱାରା ହିଁ ଆତ୍ମା ଭାରି ହୋଇଯାଇଥାଏ। ଏବେ ଏହି ବୋଝଗୁଡ଼ିକୁ ସମାପ୍ତ କର। ଏଥିପାଇଁ ସର୍ବଦା ସେବାରେ ହିଁ ବ୍ୟସ୍ତ ରୁହ। ମନନ ଶକ୍ତିକୁ ବଢ଼ାଅ। ମନନ ଶକ୍ତି ଦ୍ୱାରା ଆତ୍ମା ଶକ୍ତିଶାଳୀ ହୋଇଯିବ। ଯେପରି ଭୋଜନକୁ ହଜମ କରିବା ଦ୍ୱାରା ରକ୍ତ ତିଆରି ହୋଇଥାଏ, ସେହିପରି ଜ୍ଞାନକୁ ମନନ ଚିନ୍ତନ କରିବା ଦ୍ୱାରା ଆତ୍ମାର ଶକ୍ତି ବୃଦ୍ଧି ହୋଇଥାଏ। ସ୍ଲୋଗାନ ଯେଉଁମାନେ ନିଜର ସ୍ୱଭାବକୁ ସରଳ କରିଦିଅନ୍ତି ସେମାନଙ୍କର ସମୟ ବ୍ୟର୍ଥରେ ଯାଏ ନାହିଁ। ଅଭ୍ୟକ୍ତି ସାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯିଏ ନିଶ୍ଚୟ ବୁଦ୍ଧି ହୋଇଥିବ ସେ ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହୁଥିବ, ତାର କୌଣସି ପ୍ରକାର ଚିନ୍ତନ ବା ଚିନ୍ତା ନଥିବ। କ'ଣ ହେଲା, କାହିଁକି ହେଲା, ଏଭଳି ତ ହେବା କଥା ନୁହେଁ, ଏସବୁ ହେଲା ବ୍ୟର୍ଥ ଚିନ୍ତନ। निश्चय बुद्धि आत्मा सर्वदा निश्चिंत स्थिति रे रहिथाय। से केबे भी व्यर्थ चिंतन करि नथाय। सर्वदा स्वचिंतन रे रहुथबा आत्मा निजर स्वस्थिति द्वारा परिस्थिति उपरे विजय प्राप्त करि नै थाय। अच्छा, ओम शांति।